ओम शांति। आज सकार महावाक्य 9 एप्रिल 2024 मधुर सतान मान एबे तुमर सबुआड़ मोहर आकर्षण तुटिजा दरकार कहीं एबे घर को जीवा तेणु एभली कौनसी विकर्म नहिउ जहाद्वारा ब्राह्मण कुलर नाम बदनाम हेब। प्रश्न बाबा केऊ संतान मानंकु देखि देखि बहु हर्षित होइथांती एवं केऊ पिला माने बाबांक आखिरे समाहित होइ रहिछंती। उत्तर जेऊ संतान माने बहुतंकु सुखदायी करुछंती सेवा योग्य अटंती सेमानंकु देखि देखि बाबा मध्य बहुत हर्षित होउछंती। जेऊ पिला मानंकर बुद्धि रे रहुछे जे मु एकमात्र बाबांकु ही कहिबे बाबांक सहित ही कथा हेबे एही भोली पिला माने ही बाबांक आखिरे समाहित होई रही थांते। बाबा कहुछंती मोर सेवा करुथिबा संतान माने ही मोर अति प्रिय अटंते एही भोली संतान मानंकु मु मने पकाउछि। ओम शांति। मिठा मिठा आत्मिक संतान माने एक कथा तो जानिछंती जे आमे बाबांक सम्मुखरे मध्य बसिछु से आमर पिता एवं शिक्षक रूप से पढ़ाउछंती मध्य से ही पिता पतित पावन सद्गति दाता मध्य अटंती साथीरे मध्य नै जाउछंती एवं रास्ता मध्य बहु सहज देखाउछंती। से पतित रु पावन करिबा पई आमको कोनोसी कष्टकर कार्य देउ नाहती केउ आडकु भी जाओ चाहे भ्रमण कर चाहे विदेश को जाओ केवल निज को आत्मा निश्चय कर ताहा तो समस्ते बुझुछंती तथापि भी कहुछंती निज को आत्मा निश्चय कर देह अभिमान को त्याग करी आत्मा अभिमानी हुओ। आमे समस्ते आत्मा आमे अभिनय करिबा पई शरीर धारण करिछु आमे गोटिए शरीर रे अभिनय करि सारिला परे अन्य एक शरीर धारण करुछु कहार अभिनय 100 वर्षर होइथाय त कहार 80 वर्षर कहार 2 वर्षर मध्य होइथाय त पुणी आउ कहार 6 मासर मध्य होइथाय कहार कहार त जन्म नेबा मात्रे ही मृत्यु होइ जाउछि पुणी आउ कहार जन्म नेबा पूर्वरु गर्भरे ही मृत्यु होइ जाउछि तेबे एठाकार पुनर्जन्म एवं सत्य जुगर पुनर्जन्म रे राति दिनर अंतर रहिछि एठारे गर्भरु जन्म नेउथिबारु एहाकु गर्भ जेल कहा जाउछि सत्य जुगरे गर्भ जेल हुए नहीं कारण सेठारे विकर्म हुए नहीं रावण राज्य ही नहीं। बाबा तुम मनकु सबु कथा बुझाउछन्ते बेहोदर बाबा ही ब्रह्मांक शरीर रे आसी बुझाउछन्ते तेबे एही शरीर रो आत्मा ब्रह्मा मध्ये सुनुछि ज्ञानर सागर बाबा ही सुनाउछन्ते जहांकर निजर शरीर नाही सी सदैव शिव ही बोलाई थांते जेपरि सी पुनर्जन्म रहित सेहीपरि नाम रूप नेबार मध्य रहित अटंते तांको सदा शिव कहा जाए सी सर्वदा शिव ही अटंते तांकर शरीर नाम नाही सी एही ब्रह्मांक शरीर रे प्रवेश करुथिले मध्य यांकर शरीर रा नाम तांको उपरे रखा जाए न थाए तुमर एहा हेउछि बेहतर सन्यास दुनिया रे से माने हेले हतर सन्यासे तेबे सेमानंकर नाम मध्य विख्यात हेउछि बाबा तुमर नाम मध्य केते सुंदर सुंदर रखिछन्ते ड्रामा अनुसारे बाबा जे मनंकर नाम रखिथिले सेमाने चली गले बाबा भाभीथिले मोर होइ जायछन्ते तेनु निश्चिंत भावे सदाकाल पई रहिबे केबे छाड़पत्र देबे नहीं किंतु छाड़पत्र देइ देले तेबे आउ नाम रखिला अफ कोन हेला सन्यासी माने मध्य घर को फेरी आसिला परे तांकर पुरुणा नाम ही चली थाए घर को फेरी आसंती ना एपरि नुहे जे सेमाने सन्यास करुछन्ते तेणु तांकर मित्र संबंधी इत्यादि मने रुहन्ते नहीं कहार कहार त सब मित्र संबंधी मने सर्वदा मने पड़िथान्ते सेमाने मोहर आकर्षण रे पूरी रहिथान्ते कहार कहार त संबंध तुरंत तुटी जाय थाए ତେବେ ମୋହ ତ ତୁଟାଇବାକୁ ପଡିବ ନା। ବାପା ବୁଝାଇଛନ୍ତି କି ଏବେ ସମସ୍ତଙ୍କୁ ଘରକୁ ପରମଧାମକୁ ଫେରିବାକୁ ହେବ। ବାବା ନିଜେ ବସି ବୁଝାଉଛନ୍ତି। ପ୍ରଭାତ ସମୟରେ ମଧ୍ୟ ବାବା କହୁଥିଲେ ନା। ବାବାଙ୍କୁ ଦେଖି ଦେଖି ମନରେ ସୁଖ ଆସିଥାଏ, କାହିଁକି? କାରଣ ବାପାଙ୍କ ଆଖିରେ ପିଲାମାନେ ସମାହିତ ହୋଇ ରହିଛନ୍ତି। ଆତ୍ମାମାନେ ତ ବାବାଙ୍କ ନୟନର ପିତୁଳା ଅଟନ୍ତି। ବାବା ମଧ୍ୟ ପିଲାମାନଙ୍କୁ ଦେଖି ଦେଖି ଖୁସି ହୋଇଥାନ୍ତି ନା। କେହି କେହି ତ ବହୁତ ଭଲ ଆଜ୍ଞାକାରୀ ସନ୍ତାନ ହୋଇଥାନ୍ତି, ଯିଏକି ସେବା କେନ୍ଦ୍ରର ଦାୟିତ୍ୱ ମଧ୍ୟ ନେଇଥାନ୍ତି। ପୁଣି ଆଉ କେହି କେହି ବ୍ରାହ୍ମଣ ହୋଇ ମଧ୍ୟ ବିକାରଗ୍ରସ୍ତ ହୋଇଯାଇଥାନ୍ତି, ତେବେ ସିଏ ଅବଜ୍ଞାକାରୀ ହେଲେ ନା। ଏହି ବ୍ରହ୍ମା ବାବା ମଧ୍ୟ ଯୋଗ୍ୟ ସେବାଧାରୀ ସନ୍ତାନ ମାନଙ୍କୁ ଦେଖି ଦେଖି ହର୍ଷିତ ହେଉଛନ୍ତି। ବେହଦର ବାବା କହୁଛନ୍ତି, ଏ ତ କୁଳ କଳଙ୍କିତ ହୋଇଗଲା, ଏମାନେ ହିଁ ବ୍ରାହ୍ମଣ କୁଳର ନାମକୁ ବଦନାମ କରୁଛନ୍ତି। ବାବା ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲିଛନ୍ତି, କାହାର ନାମ ରୂପରେ କେବେ ବି ଆକର୍ଷିତ ହୁଅ ନାହିଁ, ଏମାନଙ୍କୁ ମଧ୍ୟ ସେମି କୁଳ କଳଙ୍କିତ କୁହାଯିବ। ସେମିରୁ ପୁଣି ସମ୍ପୂର୍ଣ୍ଣ କୁଳ କଳଙ୍କିତ ମଧ୍ୟ ହୋଇଯାଉଛନ୍ତି। ନିଜେ ମଧ୍ୟ ଲେଖୁଛନ୍ତି, ବାବା ମୁଁ ତଳକୁ ଖସିଗଲି, ମୁଁ କଳା ମୁହଁ କରିଦେଲି, ମାୟା ଧୋକା ଦେଇଥିଲା, ମାୟାର ତୋଫାନ ତ ବହୁତ ଆସୁଛି। ବାବା କହୁଛନ୍ତି, କାମ ବିକାରଗ୍ରସ୍ତ ହେବା ମଧ୍ୟ ପରସ୍ପରକୁ ଦୁଃଖ ଦେବା ହେଲା, ସେଥିପାଇଁ ବାବା ପ୍ରତୀକ୍ଷା କରାଉଛନ୍ତି। କେତେକ ପିଲା ନିଜ ରକ୍ତରେ ପତ୍ର ଲେଖି ବାବାଙ୍କ ନିକଟକୁ ପଠାଉଥିଲେ, କିନ୍ତୁ ଆଜି ସେମାନେ ନାହାନ୍ତି। ତେଣୁ ବାବା କହୁଛନ୍ତି, ଓହୋ ମାୟା, ତୁ ବହୁତ ଶକ୍ତିଶାଳୀ ଅଟୁ, ଏଭଳି ସନ୍ତାନ ଯିଏକି ରକ୍ତରେ ପତ୍ର ଲେଖୁଥିଲେ ତୁ ସେମାନଙ୍କୁ ମଧ୍ୟ ଖାଇଦେଲୁ। ଯେମିତି ବାବା ଅସମର୍ଥ, ସେମିତି ମାୟା ମଧ୍ୟ ସମର୍ଥ ଅଟେ। ଅଧାକଳ୍ପ ପାଇଁ ବାବାଙ୍କ ଠାରୁ ସମର୍ଥିର ସମ୍ପତ୍ତି ମିଳୁଛି, ପୁଣି ଆଉ ଅଧାକଳ୍ପ ମାୟା ସେହି ସମର୍ଥିକୁ ହରଣ କରି ନେଉଛି। ଏହା ହେଉଛି ଭାରତର କଥା। ଦେବୀ ଦେବତା ଧର୍ମର ଆତ୍ମାମାନେ ହିଁ ଧନଶାଳୀରୁ କାଙ୍ଗାଳ ହେଉଛନ୍ତି। ଏବେ ତୁମେ ଯଦି ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯିବ, ତେବେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ, କାରଣ ତୁମେ ଏହି ବଂଶାବଳୀର ଥିଲ, ଏବେ ପୁଣି ସେହି ବଂଶାବଳୀକୁ ଯିବା ପାଇଁ ପାଠ ପଢୁଛ। ୟାଙ୍କର ବ୍ରହ୍ମାଙ୍କର ଆତ୍ମା ମଧ୍ୟ ବାବାଙ୍କ ଠାରୁ ପାଠ ପଢୁଛି। ଆଗରୁ ତୁମେ ଏଠି ସେଠି ମୁଣ୍ଡ ନୁଆଉଥିଲ, କିନ୍ତୁ ଏବେ ତୁମକୁ ଜ୍ଞାନ ମିଳୁଛି। ତୁମେ ସମସ୍ତଙ୍କର 84 ଜନ୍ମର କାହାଣୀକୁ ମଧ୍ୟ ଜାଣୁଛ। ପ୍ରତ୍ୟେକ ନିଜ ନିଜର ଅଭିନୟ କରୁଛନ୍ତି ନା। ବାବା କହୁଛନ୍ତି, ପିଲାମାନେ ସର୍ବଦା ହର୍ଷିତ ହୋଇ ରୁହ, ଏଠାକାର ହର୍ଷିତ ରହିବାର ସଂସ୍କାର ପୁଣି ସାଥିରେ ନେଇଯିବ। ତୁମେ ଜାଣିଛ ଯେ ଆମେ କଣ ହେବାକୁ ଯାଉଛୁ। ବେହଦର ବାବା ହିଁ ଆମକୁ ଏହି ସମ୍ପତ୍ତି ଦେଉଛନ୍ତି, ଆଉ କେହି ଏହି ସମ୍ପତ୍ତି ଦେଇପାରିବେ ନାହିଁ। ଏମିତି ଜଣେ ହେଲେ ବି ମନୁଷ୍ୟ ନାହାନ୍ତି ଯାହାଙ୍କୁ ଜଣା ଅଛି ଯେ ଏହି ଲକ୍ଷ୍ମୀ ନାରାୟଣ କେଉଁଆଡେ ଗଲେ। ସେମାନେ ଭାବୁଛନ୍ତି, ଏମାନେ ଯେଉଁଠାରୁ ଆସିଥିଲେ ସେଇଠାକୁ ଚାଲିଗଲେ। ଏବେ ବାବା କହୁଛନ୍ତି, ପିଲାମାନେ ତୁମେ ବୁଦ୍ଧିରେ ବିଚାର କର, ତୁମେ ଭକ୍ତି ମାର୍ଗରେ ମଧ୍ୟ ବେଦଶାସ୍ତ୍ର ପଢୁଛ, ଏବେ ମୁଁ ତୁମକୁ ଜ୍ଞାନ ଶୁଣାଉଛି, ତେଣୁ ତୁମେ ବିଚାର କରି କୁହ, ଭକ୍ତି ଠିକ ନା ମୁଁ ଠିକ। ବାବା ରାମ ହିଁ ହେଉଛନ୍ତି ସତ୍ୟ, ରାବଣ ଅସତ୍ୟ ଅଟେ। ଆଜିକାଲି ମନୁଷ୍ୟମାନେ ପ୍ରତ୍ୟେକ କଥାରେ ଅସତ୍ୟ କହୁଛନ୍ତି, ଏହା ଜ୍ଞାନ ଆଧାରରେ ହିଁ କୁହାଯାଉଛି। ତୁମେ ବୁଝିଛ, ଆଗରୁ ଆମେମାନେ ମଧ୍ୟ ଅସତ୍ୟ କହୁଥିଲୁ, ଦାନ ପୁଣ୍ୟ ଆଦି କରି କରି ମଧ୍ୟ ସିଡ଼ିରେ ତଳକୁ ଖସି ଆସିଛୁ। ତୁମେ ଦାନ ମଧ୍ୟ ଆତ୍ମାମାନଙ୍କୁ ଦେଇଛ, ତେଣୁ ଯଦି ପାପାତ୍ମା ପାପାତ୍ମାଙ୍କୁ ଦାନ କରିବେ, ତେବେ ପୁଣ୍ୟାତ୍ମା କିପରି ହୋଇପାରିବେ। ସତ୍ୟ ଯୁଗରେ ଆତ୍ମାମାନଙ୍କର ନେଣ ତେଣ ହୁଏ ନାହିଁ। ଏଠାରେ ତ ଲକ୍ଷ ଲକ୍ଷ ଟଙ୍କା କରଜ ନେଉଛନ୍ତି। ଏହି ରାବଣ ରାଜ୍ୟରେ ପ୍ରତି ପାଦରେ ମନୁଷ୍ୟମାନଙ୍କୁ ଦୁଃଖ ମିଳୁଛି। ଏବେ ତୁମେମାନେ ସଙ୍ଗମରେ ଅଛ, ତୁମମାନଙ୍କର ତ ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେଉଛି। ଦେବତାମାନେ କିପରି ପଦ୍ମପତି ହେଲେ, ଏ କଥା କାହାକୁ ହେଲେ ବି ଜଣା ନାହିଁ। ସ୍ୱର୍ଗ ତ ନିଶ୍ଚିନ୍ତ ଥିଲା, ତାର ସ୍ମାରକୀ ସବୁ ରହିଛି। ବାକି ସେମାନଙ୍କର ଏକଥା ମନେ ପଡୁନାହିଁ ଯେ ପୂର୍ବ ଜନ୍ମରେ କେଉଁ କର୍ମ କରିବା ଦ୍ୱାରା ରାଜ୍ୟ ଭାଗ୍ୟ ମିଳିଛି, ତାହା ତ ହେଉଛି ନୂଆ ସୃଷ୍ଟି। ସେଠାରେ କାହାର କୌଣସି ଫାଲତୁ ବିଚାର ଚାଲେ ନାହିଁ, ତାକୁ ହିଁ କୁହାଯାଏ ସୁଖଧାମ। ଏହା ହେଉଛି 5000 ବର୍ଷର କଥା। ତୁମେ ଏବେ ସୁଖ ପ୍ରାପ୍ତ କରିବା ପାଇଁ, ପବିତ୍ର ହେବା ପାଇଁ ପାଠ ପଢୁଛ। ଏବେ ଅନେକ ଉପାୟ ମାନ ବାହାରୁଛି, ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ଶାନ୍ତିଧାମ ହେଉଛି ଆତ୍ମା ମାନଙ୍କର ରହିବାର ସ୍ଥାନ, ତାକୁ ସୁଇଟ୍ ହୋମ୍ କୁହାଯାଏ। ଯେମିତି କେହି ବିଦେଶରୁ ଫେରିଲା ବେଳେ ଭାବନ୍ତି ଯେ ଏବେ ଆମେ ଆମର ସୁଇଟ୍ ହୋମ୍ କୁ ମିଠା ଘରକୁ ଯାଉଛୁ, ତୁମର ସୁଇଟ୍ ହୋମ୍ ହେଉଛି ଶାନ୍ତିଧାମ। ବାବା ମଧ୍ୟ ଶାନ୍ତିର ସାଗର ଅଟନ୍ତି, ତାଙ୍କର ଅଭିନୟ ହିଁ ଅନ୍ତିମ ସମୟରେ ହେଉଛି। ତେବେ ସିଏ କେତେ ସମୟ ଶାନ୍ତିରେ ରହୁଥିବେ? ବାବାଙ୍କର ଏଠାରେ ବହୁତ ଅଳ୍ପ ସମୟର ଅଭିନୟ ରହିଛି। ଏହି ଡ୍ରାମାରେ ହିରୋ ହିରୋଇନର ଅଭିନୟ ହେଉଛି ତୁମମାନଙ୍କର। ତୁମେମାନେ ହିଁ ବିଶ୍ୱର ମାଲିକ ହେଉଛ। ଏହି ନିଶା ଆଉ କାହାର କେବେ ହୋଇପାରିବ ନାହିଁ। ଅନ୍ୟ କାହାର ଭାଗ୍ୟରେ ସ୍ୱର୍ଗର ସୁଖ ହିଁ ନାହିଁ, ତାହା ତ କେବଳ ତୁମ ସନ୍ତାନ ମାନଙ୍କୁ ହିଁ ମିଳୁଛି। ଯେଉଁ ପିଲାମାନଙ୍କୁ ବାବା ଦେଖୁଛନ୍ତି, କହୁଛନ୍ତି, ବାବା ମୁଁ ଆପଣଙ୍କୁ ହିଁ ସବୁ କଥା କହିବି, ଆପଣଙ୍କ ସହିତ ହିଁ କଥା ହେବି। ବାବା ମଧ୍ୟ କହୁଛନ୍ତି, ମୁଁ ତୁମ ସନ୍ତାନ ମାନଙ୍କୁ ଦେଖି ଦେଖି ବହୁତ ହର୍ଷିତ ହେଉଛି। ମୁଁ 5000 ବର୍ଷ ପରେ ଆସିଛି, ତୁମମାନଙ୍କୁ ଦୁଃଖଧାମରୁ ସୁଖଧାମକୁ ନେଇ ଯାଉଛି, କାରଣ ତୁମେ କାମଚିତାରେ ଚଢି ଜଳି ଜଳି ଭସ୍ମ ହୋଇଯାଇଛ। ଏବେ ଦୁନିଆର ମନୁଷ୍ୟମାନଙ୍କୁ ମଧ୍ୟ ଦୁଃଖର କବରରୁ ବାହାର କରିବାକୁ ହେବ। ଆତ୍ମାମାନେ ତ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ପବିତ୍ର କରିବାକୁ ହେବ। ବାବା କହୁଛନ୍ତି, ପିଲାମାନେ ବୁଦ୍ଧିରେ ଏକମାତ୍ର ସଦ୍ଗୁରୁଙ୍କୁ ମନେ ପକାଅ ଏବଂ ଅନ୍ୟ ସମସ୍ତଙ୍କୁ ଭୁଲି ଯାଅ। ତୁମକୁ ଜଣକ ସହିତ ସମ୍ବନ୍ଧ ରଖିବାକୁ ହେବ। ତୁମେମାନେ ପୂର୍ବରୁ ମଧ୍ୟ କହୁଥିଲେ ଯେ ଆପଣ ଆସିଲେ ମୁଁ ଆପଣଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଇବି ନାହିଁ, ଆପଣଙ୍କ ମତରେ ହିଁ ଚାଲି ସୃଷ୍ଟ ହେବି। ଗାୟନ ମଧ୍ୟ କରୁଛନ୍ତି, ସବୁଠାରୁ ଉଚ୍ଚ ହେଉଛନ୍ତି ଭଗବାନ, ତାଙ୍କର ମତ ମଧ୍ୟ ସବୁଠାରୁ ଉଚ୍ଚ। ବାବା ସ୍ୱୟଂ କହୁଛନ୍ତି, ମୁଁ ଯେଉଁ ଜ୍ଞାନ ତୁମମାନଙ୍କୁ ଏବେ ଦେଉଛି ସେସବୁ ପ୍ରାୟତଃ ଲୋପ ପାଇଯିବ। ଭକ୍ତି ମାର୍ଗର ଶାସ୍ତ୍ର ତ ପରମ୍ପରାରୁ ଚାଲି ଆସୁଛି, କହୁଛନ୍ତି ସେବେଠାରୁ ରାବଣ ମଧ୍ୟ ଚାଲି ଆସୁଛି। ତୁମେ ଲୋକମାନଙ୍କୁ ପଚାର ଯେ ରାବଣକୁ କେବେଠାରୁ ଜଳାଉଛ ଏବଂ କାହିଁକି ଜଳାଉଛ, ସେମାନଙ୍କୁ ତ କିଛି ବି ଜଣା ନାହିଁ। ଅର୍ଥ ନ ଜାଣିବା କାରଣରୁ କେତେ ଉତ୍ସବ ଇତ୍ୟାଦି ପାଳନ କରୁଛନ୍ତି, ବହୁତ ଅତିଥିମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି, ରାବଣକୁ ଜଳାଇବାର ଉତ୍ସବ ପାଳନ କରୁଛନ୍ତି। ତୁମେ ବୁଝିପାରୁନାହ କି ରାବଣର ପିତୁଳା କେବେଠାରୁ ତିଆରି କରି ଆସୁଛନ୍ତି, ଦିନକୁ ଦିନ ରାବଣର ପିତୁଳା ବଡ଼ ବଡ଼ କରି ତିଆରି କରି ଚାଲିଛନ୍ତି, କହୁଛନ୍ତି ଏହା ପରମ୍ପରା ଅନୁସାରେ ଚାଲି ଆସୁଛି, କିନ୍ତୁ ଏମିତି ତ ହୋଇପାରିବ ନାହିଁ। ଆଉ କେତେ ଦିନ ପର୍ଯ୍ୟନ୍ତ ରାବଣକୁ ଏମିତି ଜଳାଇ ଚାଲିବେ? ତୁମେ ତ ଜାଣିଛ ବାକି ଆଉ ଅଳ୍ପ ସମୟ ରହିଛି, ତାପରେ ଏହାର ରାଜ୍ୟ ହିଁ ରହିବ ନାହିଁ। ବାବା କହୁଛନ୍ତି, ଏହି ରାବଣ ହେଉଛି ତୁମର ସବୁଠାରୁ ବଡ଼ ଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ମନୁଷ୍ୟମାନଙ୍କ ବୁଦ୍ଧିରେ ତ ଅନେକ କଥା ରହିଛି, ତୁମେ ଜାଣିଛ ପ୍ରତି ସେକେଣ୍ଡରେ ଯାହା ସବୁ ହେଉଛି ସେସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ତୁମେ ତିଥି ତାରିଖ ମଧ୍ୟ ବାହାର କରି ସାରା ହିସାବ ବାହାର କରିପାରିବ ଯେ ଆମର କେତେ ଘଣ୍ଟା କେତେ ବର୍ଷ କେତେ ମାସ ଅଭିନୟ ଚାଲୁଛି। ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର। ବାବା ହିଁ ଆମକୁ ଏସବୁ କିଛି ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ ହେଉଛି ପତିତ ପାବନ, ତୁମେମାନେ ମୋତେ ପବିତ୍ର କରିବା ପାଇଁ ହିଁ ଡାକୁଛ। ତେବେ ପବିତ୍ର ଦୁନିଆ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ହୋଇଥାଏ। ଏବେ ତ ସମସ୍ତେ ପତିତ ଅଟନ୍ତି, ତେଣୁ ଏବେ ସର୍ବଦା ବାବା ବାବା କହିଚାଲ। ଏ କଥା କେବେ ଭୁଲି ଯାଅ ନାହିଁ तेबे सर्वदा शिव बाबा मन पड़े जे ये आमर बाबा प्रथमे प्रथमे बेहदर बाबा केवल बाबा कहिबा द्वारा ही संपत्ति रा खुशी मिले जाउछि। केवल भगवान बा ईश्वर कहिबा द्वारा केबे भी एभली विचार आसीबो नाही। समस्तंकु कह जे बेहदर बाबा ब्रह्मांक द्वारा बुझाउछन्ति ये तंकर रथ अटन्ति। यांक द्वारा बाबा कहुचन्ति मु तुम संतान मानंकु एभली करूछि। एही ब्याज रे ही सारा ज्ञान भरी होई रहिछि। अंतिम समय रे केवल शांति धाम एवं सुख धाम मने रहिबो। एही दुख धाम तो धीरे धीरे फुले जिबो। एक कथा मध्य जानिछे जे समस्ते क्रमानुसार निज निज समय रे ही आसिबे। इस्लामी बौद्धि क्रिश्चियन आदि केते अछन्ते अनेक भाषा मध्य रहिछि। प्रथमे तो केवल गोटे धर्म थिला सेथिरे पुणी केते शाखा सबु बाहरिछि। केते लड़ाई आदि मध्य लागुछि। समस्ते तो लड़ाई करुछन्ती कारण अनाहत होई जायछन्ती ना। एबे बाबा कहुछन्ती मु तुमको जो राज्य देउछि ताको केबे भी केही तुमठारो छोड़ाई नै पारिबो नाही। बाबा तुमको स्वर्गर संपत्ति देउछन्ती जहा को केही छोड़ाई नै पारिबे नाही। सेते पय तुमको एही ज्ञान मार्ग रे अखंड अचल अटल होई रहबा को हेबो। मायार तूफान तो निश्चिंत आसीबो। जे समस्तंक ठारु आगरे रहिबे अर्थात श्रेष्ठ पुरुषार्थ होइतिबे से तो सब परीक्षार अनुभव करिवे ना। बीमारी आदि सब दिन पय समाप्त हेबा को जाउछि। तेनो जदि कोनोसी कर्मर हिसाब ता बीमारी इत्यादि अधिक आसुछि तेबे एथिरे डरिबार नाही। ए सब पूर्व जन्मर कर्म फल पुणी परवर्ती जन्मर एसब किछि हेले भी हेबो नाही। एबे त जेते रोग बीमारी अछि सब बाहरिबो। वृद्ध मानको मध्य माया जुबक करि देबो। वानप्रस्थी माने जेउठि रहिथान्ति सेठारे केही महिला रहि नथान्ति। सन्यासी माने मध्य जंगल को चली जाउछन्ति सेठारे मध्य महिला माने नथान्ति। सेमाने कहार मुह को देखन्ति नाही। भिक्षा नेले एवं चले गले। आगुरु तो महिला मानको बिल्कुल देखु ही नथिले। सेमाने भाबुथिले निश्चिंत तांकाडको बुद्धि चली जिवो। भाई भौणी रो संबंध रे मध्य बुद्धि चली जाउछि। तेनो बाबा कहुचन्ति आत्मा भाई भाई को देख। शरीर रो नाम मध्य नेबा उचित नुहे। एहा ही हेउछि सबुठारो उच्च लक्ष्य। तुमको तो एकदम चुट्टी अर्थात सर्वोच्च स्तर को जीवा को हेबो। एबे से ही राजधानी स्थापन हेउछि। तेनो एथिरे बहुत परिश्रम करबा को हेबो। समस्ते कहुचन्ति आमे त लक्ष्मी नारायण हेबो। तेनो बाबा कहुचन्ति सही भली हुओ श्रीमद्रे चलो। मायार तूफान तो आसीब किंतु कर्मेन्द्रिय द्वारा किछु भी विकर्म करबा उचित नुहे। देवालिया तो एमिति भी होई चली छंती। एपरि नुहे जे ज्ञान रे आसीबा द्वारा देवालिया होई गले। एही भली त पूर्वरु मध्य चली आसुचे। बाबा तो कहुचन्ति मु तुमको पतितरु पवित्र करबा पई आसुचे। केही केही बहुत भल सेवा करुचंती अन्य को बुझाउछन्ति पुणे देवालिया होइ जाउछन्ति। माया बहुत शक्तिशाली हटे। भला भला पिला मन्ने मध्य तल को खसे जाउछन्ति। बाबा से बुझाउछन्ति मोर सेवा करुथिबा संतान मन्ने ही मोते प्रिय लागिथान्ति। जे मन्ने अनेकों को सुखी कराइथान्ति सेमानन को मु मध्य मन्ने पकाई थाए। अच्छा मीठा मीठा सिखले ते संतान मानक प्रति माता पिता बाप दादा मधुर स्नेह भरा स्मृति एवं सुप्रभात। आत्मिक पितांकर आत्मिक संतान मानक नमस्ते। धारणा पाए मुख्य सारांश नंबर एक कहार नाम रूप से आकर्षित हुई कूल कलंकित होवार नहीं। माया ठारु धोखा खाई परस्पर को दुख देवार नहीं। बाबांको ठारु समर्थि हेबार संपत्ति नेबार अच्छे। नंबर दुई सदा सर्वदा हर्षित रहिबार संस्कार एठारु ही भरिबा को हेबो। एबे आउ पाप आत्मा मानंक सहित कोनोसी भी नेनदेन करिबार नाही। ରୋଗ ବିମାରୀ ଆଦିକୁ ଡରିପାରେ ନାହିଁ ଏବଂ ସପ ହିସାବ କିତାବକୁ ଏବେଠାରୁ ହିଁ ଯୁକ୍ତ କରିବାର ଅଛି। ଅର୍ଥାତ୍ ନିଜର ଇଚ୍ଛା ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡରେ ବ୍ୟର୍ଥକୁ ବିନ୍ଦୁ ଲଗାଇ ବନ୍ଦ କରୁଥିବା ଅଶରୀର ହବ। ଗୋଟିଏ ସେକେଣ୍ଡରେ ଅଶରୀର ହେବା ଆଧାର ହେଲା ବେହଦର ବୈରାଗ୍ୟ ବୃତ୍ତି। ଏହି ବୈରାଗ୍ୟ ଏଭଳି ଯୋଗ୍ୟ ଧରଣୀ ଅଟେ ଯାହାକି ସେଥିରେ ଯେଉଁଭଳି ସଂକଳ୍ପ ରୂପୀ ମଞ୍ଜି ପୋତିବ ତାହା ଖୁବ୍ ଶୀଘ୍ର ଫଳୀଭୂତ ହୋଇଯିବ। ତେଣୁ ଏବେ ତୁମ ଭିତରେ ଏଭଳି ଇଚ୍ଛା ଶକ୍ତି ରହିବା ଦରକାର ଯାହାକି ସଂକଳ୍ପ କରିବା ମାତ୍ରକେ ବ୍ୟର୍ଥ ସମାପ୍ତ ହୋଇଯାଉଥିବ। ଯେବେ ଇଚ୍ଛା ଯେଉଁଠାରେ ଇଚ୍ଛା ଯେଉଁ ସ୍ଥିତିରେ ସ୍ଥିତ ହେବାର ଇଚ୍ଛା କରିବ ଗୋଟିଏ ସେକେଣ୍ଡ ଭିତରେ ସ୍ଥିତ ହୋଇପାରୁଥିବ। ସେବା ତୁମର ସ୍ଥିତିକୁ ହଲଚଲ କରୁନଥିବ। ଯଦି ଏହିଭଳି ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ର ବିନ୍ଦୁ ଲଗାଇ ପାରିବ ତେବେ ଅତି ସହଜରେ ଅଶରୀର ହୋଇପାରିବ। ସ୍ଲୋଗାନ, ଯଦି ବାପାଙ୍କ ସମାନ ହେବାକୁ ଚାହୁଁଛ ତେବେ ବିଗିରି ଯାଇଥିବା କଥାକୁ ସଜାଡ଼ିବା ବାଲା ହୁଅ। ଆଚ୍ଛା, ଓମ୍ ଶାନ୍ତି।